ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଗାନ୍ କିମ୍ ୟଙ୍ଗଙ୍କୁ ଭେଟିକରି ଓଡ଼ିଶାନ ଅତ୍କା ପୁଞ୍ଜିନିବେଶ କରବାର ଉପରେ ଆଲୋଚନା କରିଛନ୍। ଇତାର ସହିତ ଆଇବା ଜାନୁଆରୀ ମାସେ ହେବାର୍କେ ଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ 2025 ଯୋଗ ଦେବାର୍କେ ତାଙ୍କୁ ନ୍ୟୁତା ଦେଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ସିଙ୍ଗାପୁର ଗସ୍ତି ଥିବା ମୁଖ୍ୟମନ୍ତ୍ରୀ ଆଇବା ଦୁଇ ଦିନ ଭିନ୍ ଭିନ୍ ନିବେଶକମାନଙ୍କୁ ଭେଟିକରି ଓଡ଼ିଶାନ ପୁଞ୍ଜିନିବେଶ କରବାର୍କେ ପ୍ରସ୍ତାବ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ଭିଜନ ଡକ୍ୟୁମେଣ୍ଟ ତିଆରି ଲାଗି ପ୍ରସ୍ତାବ ଗ୍ରହଣ ତାରିଖକେ ଆଇବା ମାସର 5 ତକ ବଢ଼ାଯାଇଛି। ଆଗନୁ ଇଟା ଆଇବା କାଲି ତକ ଥିଲା। ବିକଶିତ ଓଡ଼ିଶା 2036 ଆଉ ବିକଶିତ ଭାରତ 2047 ଲାଗି ତିଆରି କରାଯାଉଥିବାର ଭିଜନ ଡକ୍ୟୁମେଣ୍ଟ ଲାଗି ନିଆଯାଉଥିବାର ମତାମତ ଆର୍ ପ୍ରସ୍ତାବ ଗ୍ରହଣର ସମୟକେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଉତାରୁ ବଢ଼ାଯାଇଛି। ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ଉନ୍ନୟନ କମିଶନର ଅନୁଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ଗୋଟିଏ ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଭିନ୍ ଭିନ୍ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟନ ମଧ୍ୟସ୍ଥିମାନଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଜରିଏ ନଜର ରଖାଯିବା। ଏଥିଲାଗି 203 ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟନ 872 କ୍ୟାମେରା ଲଗାଯାଇଛି। ଏହି ବ୍ୟବସ୍ଥାକେ ଆଜି ବିଭାଗୀୟ ମନ୍ତ୍ରୀ ଉଦ୍ଘାଟନ କରବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ବିଦ୍ୟାଳୟମାନଙ୍କେ ଦିଆଯାଉଥିବାର ମଧ୍ୟାହ୍ନ ଭୋଜନ ଦାମ୍କେ ଫି ପିଲା ପିଛା ଟଙ୍କାଟେ ବଢ଼ାଯାଇଛି। ଏ ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ଗଲାକାଲି ବିଜ୍ଞପ୍ତି ବାହାରିଛି। ସୂଚନା ଅନୁସାରେ ଏତ୍କେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଲାଗି 6.90 ଆଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି 9.82 ଦିଆଯିବା। ଇନ ଜନେଇ ଦିଆଯାଇପାରେ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲା 14 ଦିନ ସୁରଭି କାର୍ଯ୍ୟକ୍ରମଟି ଏ ବାବଦେ ଘୋଷଣା କରିଥିଲେ। ଏ ବଢ଼ତି ଟଙ୍କା ମୁଖ୍ୟମନ୍ତ୍ରୀଙ୍କର ଘୋଷଣା ଦିନଠାନୁ ଲାଗୁ ହେବା ବୋଲି ବିଭାଗ ତରଫୁ କୁହାଯାଇଛି। ରାଜ୍ୟ 2047 ତକ ସମକଲ ଲାଗି ବୀମା ଲାଗୁ କରବାର୍କେ ନିଷ୍ପତ୍ତି ନିଆଯାଇଛି ବୋଲି ଭାରତୀୟ ବୀମା ନିୟାମକ ଆଉ ବିକାଶ ପ୍ରାଧିକରଣର ସଦସ୍ୟ ସଚିବ ସତ୍ୟଜିତ ତ୍ରିପାଠୀ କହିଛନ୍। ଗଲାକାଲି ଭୁବନେଶ୍ୱରଠାରେ ଉନ୍ନୟନ କମିଶନର ଅନୁଗର୍ ଆଉ ଅର୍ଥ ବିଭାଗ ସଚିବଙ୍କୁ ଭେଟିକରି ଶ୍ରୀ ତ୍ରିପାଠୀ ରାଜ୍ୟ ବୀମା ହାର ଜାତୀୟ ହାରଠାନୁ କମ୍ ଅଛେ ବୋଲି ଜଣାଇଥିଲେ। ସବୁ ଅଂଶୀଦାରଙ୍କ ସାହସ୍ତି ପହେଲା ରାଜ୍ୟସ୍ତରୀୟ ବୀମା କମିଟି ବୈଠକ ଆୟୋଜନ କରବାର୍କେ ଯୋଜନା ତିଆରି କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବିଏସ୍ଇ ତରଫୁ ହେଉଥିବା ମେଟ୍ରିକ୍ ପରୀକ୍ଷା ଲାଗି ଫର୍ମ ପୂରଣ ତାରିଖ ଆଇବା 25 ତକ ବଢ଼ାଯାଇଛି। ଆଗନୁ ଫର୍ମ ପୂରଣର ଶେଷ ତାରିଖ ଗଲାକାଲି ତକ ଥିଲା। ହେଲେ ଅନେକ ପ୍ରାର୍ଥୀ ଧାରି ସମୟ ଭିତରେ ଫର୍ମ ପୂରଣ ନାଇଁ କରିପାରିଥିବାରୁ ଇ ସମୟକେ ବଢ଼ାଯାଇଛି। ରାଜ୍ୟ ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମେଲା ଇ ବଛର ଫି ଜିଲ୍ଲାନ ହେଉଛି। ଇ ମେଲା ଗଲା 8 ମୁହଲେଇଥିବାର ବେଳେ ଆଇବା ମାସ 23 ତକ ଚାଲ୍ବା। ଇତି ଜିଲ୍ଲାର ସବୁ ବ୍ଲକର ଚାଷୀମାନେ ଯୋଗ ଦେଉଛନ୍। ପ୍ରାଣୀପାଳକ ଗୋପାଳକ ମତ୍ସ୍ୟଜୀବୀ ଆଉ ମାଛ ଚାଷୀମାନଙ୍କୁ ଇ ମେଲା ସାହାଯ୍ୟ କରୁଛି। ଭୁବନେଶ୍ୱର ଏମ୍ସନ ଇସିପିଆର୍ ଜରିଏ ଜଣେ ଯବାନଙ୍କୁ ଗଲାକାଲି ବଞ୍ଚାଯାଇପାରିଛି। ଇ ଯବାନଙ୍କ ହାର୍ଟ 2 ତ କାମ କରବାର ବନ୍ଦ ହୋଇଯାଇଥିଲା। ହେଲେ ଏମ୍ସର ଡାକ୍ତରୀ ଦଳ ଆଧୁନିକ ଚିକିତ୍ସା ଜ୍ଞାନକୌଶଳ ଜରିଏ ତାଙ୍କୁ ବଞ୍ଚାଇ ପାରିଛନ୍। ଓଡ଼ିଶା ସହିତ ପୂର୍ବ ଭାରତନ ଇ ଘଟଣା ପହେଲା ଆଏ ବୋଲି ଏମ୍ସ ତରଫୁ କୁହାଯାଇଛି। ଓଡ଼ିଶା କୋଠାବାଡ଼ି ଆଉ ଅଲଗା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫୁ ସମ୍ବଲପୁରର ତପସ୍ୱିନୀ ହଲ୍ନ ଗୋଟିଏ ସାହାଯ୍ୟ ବାଣ୍ଟବାର କାର୍ଯ୍ୟକ୍ରମ ଗଲାକାଲି ହୋଇଯାଇଛି। ଏଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି 112 ଜଣଙ୍କୁ 1,19,75,200 ଟଙ୍କା ଆର୍ଥିକ ସାହାଯ୍ୟ ବାଣ୍ଟିଥିଲେ। ଇତାର ଛଡ଼ା 200 ଜଣ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ନୂଆ ପଞ୍ଜୀକରଣ ପତ୍ର ବଣ୍ଟାଯାଇଥିଲା। ବରଗଡ଼ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ନ ସର୍ବଭାରତୀୟ ସମବାୟ ସପ୍ତାହର ଜିଲ୍ଲାସ୍ତରୀୟ ମହୋତ୍ସବ ଗଲାକାଲି ହୋଇଯାଇଛି। ଏ ଅବସରରେ ବରଗଡ଼ ସବ୍ଡିଭିଜନର ଲହଣ୍ଡା ପଦମପୁର ସବ୍ଡିଭିଜନର ମେଲଛାମୁଣ୍ଡା ଆଉ ଲାଉମୁଣ୍ଡାକେ ସବୁନୁ ଭଲ୍ ପେକ୍ସ ଭାବେ ପୁରସ୍କାର ଦିଆଯାଇଛି। ସେନ୍ତା ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଭଟଲି ଶାଖାକେ ସର୍ବୋତ୍ତମ ସିସିବି ଶାଖା ଭାବେ ପୁରସ୍କାର ଦିଆଯାଇଥିଲା। ସମବାୟ ସମିତି ଉପନିବନ୍ଧକ ଯୁଗଲ କିଶୋର ଦାସଙ୍କର ଅଧ୍ୟକ୍ଷତାରେ ହୋଇଥିବା ଏହି ଉତ୍ସବଟି ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ନିହାର ରଞ୍ଜନ ମହାନନ୍ଦ ଆଉ ସନତ ଗଡ଼ତିଆ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ଭିନ୍ ଭିନ୍ ଜାଗାନ ଗଲା 2 ହେଲା ଶୀତ ହେଉଛେ। ଖାସକରି ଭିତ୍ରିଆ ଇଲାକାନ ତାପମାତ୍ରା କମ୍ବାନୁ ଶୀତର ପ୍ରଭାବ ସାମାନ୍ୟ ବଢ଼ିଛେ। ଇ ସ୍ଥିତି ଆଗ୍କେ ଭିଲ୍ ଜାରି ରହିବାର୍କେ ଥିବାର ବେଳେ କିଛି ଜାଗାନ କୁହୁଡ଼ି ବଢ଼ବାର ସମ୍ଭାବନା ରହିଛି। ଆଜି ରାତିନୁ ଆଇବା କାଲି ସକାଳ ଭିତରେ ଝାରସୁଗୁଡ଼ା ସୁନ୍ଦରଗଡ଼ ସମ୍ବଲପୁର ବରଗଡ଼ କଳାହାଣ୍ଡି ଆଉ କନ୍ଧମାଳ ଜିଲ୍ଲାନ କମ୍ନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।